ମୁଁ ବିଦ୍ୟୁଲତା ପଟ୍ଟନାୟକ, ୱାର୍ଡ଼ ନମ୍ବର 20। ମୋ ପିଲା ଦୁଇ ଜଣ ଭିନ୍ନକ୍ଷମ ହୋଇଥିବାରୁ ମୁଁ ମୋ ସ୍ୱାମୀ ବୟସ୍କ, ତେଣୁ ଆମେ ଆଲମିଙ୍କରୁ କିଛି ଆସବାବପତ୍ର ପାଇଥିବାରୁ ମୁଁ ସ୍ୱୀକାରକୁ ଧନ୍ୟବାଦ ଦେଉଛି। ଆଉ କ୍ଲାଇମେଟ୍ ଚେଞ୍ଜ ଉପରେ କହିବାକୁ ଗଲେ ଆମେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାଉ। ଯେତେବେଳେ ବାତ୍ୟା ବନ୍ୟା ହୁଏ ଆମେ କୋଉଠି ରହିବା ପାଇଁ ଆଶ୍ରୟସ୍ଥଳୀ ନଥିବାରୁ ଆମେ ବହୁ ଅସୁବିଧା ଭୋଗ କରୁଛୁ। ଯଦି କିଛି ଏହାର ସମସ୍ୟାର ସମାଧାନ ହେବ ତାହେଲେ ଆମେ ଉପକୃତ ହେବୁ।